ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଶ୍ରୀକ୍ଷେତ୍ର ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ଆଜି ହେରା ପଞ୍ଚମୀ ନୀତି ପାଳନ କରାଯିବା। ଜଗତଜନନୀ ମା ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବହିନୀଙ୍କୁ ନେଇକରି ରଥଯାତ୍ରା କରିଥିବାରୁ ମା ଲକ୍ଷ୍ମୀ ଅଭିମାନ କରିଛନ୍। ସେଥିଲାଗି ଶରଧାବାଲିନ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ ଭାଙ୍ଗବେ। ଇତାର ଉତ୍ତରୁ ମା ହେରାଗୌରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫିରବେ। ଶ୍ରୀଗୁଣ୍ଡିଚା ଯାତ୍ରାର ପାଞ୍ଚ ନମ୍ଘର ଦିନେ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି 9:30 ମହାଲକ୍ଷ୍ମୀ ରଥ ପାଖେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ବିଜେ କରବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହେଇକରି 9:35 ସନ୍ଧ୍ୟା ଧୂପ ଟେରା ପଡ଼ବା। ପଛେ ମୈଲମ ଚନ୍ଦନ ଲାଗି ଆର୍ ବଡ଼ସିଂହାର ହେଇକରି ରାତି 1 ପହୁଡ଼ ହେବାରକେ ନୀତି ନିର୍ଘଣ୍ଟ ହୋଇଛି। ରାଜ୍ୟ ଖରିଫ ଋତୁ ଥି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ପଞ୍ଜିକରଣ ମୂଲ ହୋଇଛି। ପଞ୍ଜିକରଣ ଇ ମାସର 31 ତକ ଚାଲବା। ବିଜ୍ଞାପିତ ଅଞ୍ଚଳନ 8 ଫସଲ ଲାଗି ବୀମା କରାଯାଇପାରବା। ଧାନ ମକା ମୁଗଫଲି ମଡ଼ିଆ କପା ରାହାଡ଼ି ଅଦା ଆର୍ ହଲଦି ଲାଗି ଚାଷୀମାନେ ବୀମା କରିପାରିବେ। ପ୍ରାକୃତିକ ଦୁର୍ବିପାକ ଥି ଫସଲ ଅମଲଥି ନୁକସାନ ହେଲେ ବୀମା କରିଥିବାର ଚାଷୀମାନେ କ୍ଷତିଭର୍ଣ୍ଣା ପାଇପାରିବେ। ଜଣେ ଚାଷୀ ସବୁନୁ ଏତକା 5 ଜମି ତକ ଚାଷ ଜମିର ପଞ୍ଜିକରଣ ଲାଗି କେନ୍ସି ଦେୟ ଦେବାରକେ ନାଇଁ ପଡ଼େ। ଇ ବାବଦେ ଅଏତକା ସୂଚନା ପାଇବାର ଲାଗି ଚାଷୀମାନେ ପାଖେ ଥିବାର କୃଷି ସମବାୟ ସମିତି, ଜିଲ୍ଲା କୃଷି ଅଧିକାରୀ କି ସହକାରୀ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ। ପିଏମ୍ ଗତିଶକ୍ତି ଯୋଜନା ଥି ଅନୁଗୁଳ ଜିଲ୍ଲାର ବଲରାମପୁରନୁ ତେନ୍ତୁଲେଇ ଆର୍ ବୁଢ଼ାପଙ୍କନୁ ଲୁବୁରି ତକ 2 ରେଲ ଲାଇନ୍ ତିଆରି କରାଯିବା। ପିଏମ୍ ଗତିଶକ୍ତି ଅଧୀନଥି ଗଲାକାଲି ନୂଆଦିଲ୍ଲୀନ ହୋଇଥିବା ନେଟୱାର୍କିଂ ପ୍ଲାନିଂ ଗ୍ରୁପ୍ର 74 ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏହି 2 ପ୍ରକଳ୍ପ ଲାଗି 4,882 କୋଟି ଟଙ୍କା ଖର୍ଚ୍ଚା ହେବା। ଏହି ରେଲ ଲାଇନ୍ କୋଇଲା ପରିବହନକେ ସହଜ କରିବା ବୋଲି ଜଣାପଡ଼ିଛି। ବଲରାମପୁର ତେନ୍ତୁଲେଇ ନୂଆ ରେଲ ଲାଇନ୍ର ଦୂରତା 49.58 କିଲୋମିଟର ରହିଛି। ଏହି ରେଲ ଲାଇନ୍ ଅନୁଗୁଳର 11 କୋଇଲା ବ୍ଲକ୍କେ ଯୋଡ଼ିବା। ସେନ୍ତା ତିଆରି ହେବାରକେ ଥିବାର 106 କିଲୋମିଟରର ବୁଢ଼ାପଙ୍କ ଲୁବୁରି ନୂଆ ରେଲ ଲାଇନ୍ ତାଲଚେରର କୋଇଲା କ୍ଷେତ୍ରନୁ 21 କୋଇଲା ବ୍ଲକ୍କେ ସଂଯୋଗ କରିବା ବୋଲି ସୂଚନା ମିଳିଛି। ରାଜ୍ୟର 26 ଜିଲ୍ଲାନ ଜୁନ୍ ମାସର ଶେଷ ତକ 463 ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାନ 125 ଜଣ ଡେଙ୍ଗୁ ରୋଗୀ ଥିବାବେଳେ ସେ ଭିତରୁ ଭୁବନେଶ୍ୱରର 74 ଜଣ ରୋଗୀ ଅଛନ୍। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଲାକାଲି ଲୋକସେବା ଭବନରେ ହୋଇଥିବା ଡେଙ୍ଗୁ ସମୀକ୍ଷା ବୈଠକଟି ଡେଙ୍ଗୁ ରୋଗ ବାବଦେ ଏହି ତଥ୍ୟ ଉପସ୍ଥାପନ କରାଯାଇଥିଲା। ରାଜ୍ୟର ସବୁ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ ତରଫୁ ଛୁଆମାନଙ୍କର ଓଜନ ଆର୍ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଇଟା 19 ତକ ଚାଲବା। ଛୁଆମାନଙ୍କର ପୋଷଣ କ୍ଷେତ୍ରର ଉନ୍ନତି ଆନବାର ସହିତ ଆହାର କାର୍ଯ୍ୟକ୍ରମ, ଶିଶୁ ଆର୍ ଛୋଟ ଛୁଆଙ୍କୁ ଖାଦ୍ୟ ଦେବାର ଆର୍ ପୋଷଣ ବାବଦେ ତାଲିମ ଦିଆଯାଉଛି। ଏହି ତାଲିମ କାର୍ଯ୍ୟକ୍ରମଟି ମହିଳା ଶିଶୁ ବିକାଶ ବିଭାଗର ସବୁ ଜିଲ୍ଲା ପ୍ରକଳ୍ପ ଆର୍ ସେକ୍ଟର ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ମିଶନ ଶକ୍ତି ବିଭାଗର ଜିଲ୍ଲା ଆର୍ ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କୁ ମିଶାଇକରି ପାଖାପାଖି 4,808 ଜଣଙ୍କୁ 65 ତାଲିମ କାର୍ଯ୍ୟକ୍ରମଟି ତାଲିମ ଦିଆଯିବା। ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ଅଧିକାରୀ ସ୍ତରଥି ଅଦଲବଦଲ କରିଛନ୍। କିଛି ଅଧିକାରୀଙ୍କୁ ଆଘର ଦାୟିତ୍ୱ ସହିତ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାର ବେଳେ ଆର୍ କେତେ ଅଧିକାରୀଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ସଚିବ ଥିବାର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେନ୍ତା ରାଜ୍ୟପାଳଙ୍କର ପ୍ରମୁଖ ସଚିବ ଆର୍ ଓଏସ୍ଏସ୍ଏସ୍ସି ଅଧ୍ୟକ୍ଷ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ଆର୍ ଶକ୍ତି ବିଭାଗକେ ବଦଲି କରାଯାଇଛି। 2024-25 ଶିକ୍ଷାବର୍ଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରିଚାଳିତ ମାଧ୍ୟମିକ ଆର୍ ଉଚ୍ଚ ମାଧ୍ୟମିକ ସ୍କୁଲ୍ମାନଙ୍କେ 3-6 କ୍ଲାସର ସିଲାବସ୍ ବଦଳାଯିବା। ଏଥିଲାଗି ଏନ୍ସିଇଆର୍ଟି ତରଫୁ ନୂଆ ବହି ବାହାରିଛି। ସ୍କୁଲ୍ ଅଧ୍ୟକ୍ଷମାନେ ଏହି ଛାତ୍ରଛାତ୍ରୀମାନଙ୍କ ଲାଗି ନୂଆ ସିଲାବସ୍ ଆର୍ ବାକି କ୍ଲାସ୍ ଲାଗି ପୁରୁଣା ସିଲାବସ୍ ଦେଇ ପାଠ ପଢ଼ାବାରକେ ସିବିଏସ୍ଇ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଆଜ ବିଶ୍ୱ ଜନସଂଖ୍ୟା ଦିବସ। ଲୋକସଂଖ୍ୟା ବଢ଼ୁଥିବାର ସମସ୍ୟା ବାବଦେ ଲୋକକୁ ସଚେତନ କରିବା ଲାଗି ଏହି ଦିବସ ପାଳନ କରାଯାଇଛି। ଏତାର ସହିତ ଲୋକସଂଖ୍ୟା ବଢ଼ବାରଟା କେନ୍ତା କରି ଆୟତ କରାଯାଇପାରବା ସେ ବାବଦେ ପଦକ୍ଷେପ ନେବାରଟା ଏହି ଦିବସର ବାର୍ତ୍ତା। ଲୋକସଂଖ୍ୟା ବଢ଼ବାନୁ ଅର୍ଥନୈତିକ ବିକାଶ, ରୋଜଗାର ସୁଯୋଗ, ପାଏନ, ଖାଦ୍ୟ, ଶକ୍ତି, ଜଳବାୟୁ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଏହି ବାବଦେ ଲୋକମାନଙ୍କୁ ସଚେତନ କରିବା ଲାଗି ଜାତିସଂଘ ତରଫୁ 1990 ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ଆସୁଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ସ୍ୱାସ୍ଥ୍ୟ ବିଭାଗର ପିସିପିଏନ୍ଡିଟି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବାର ବୈଠକଟି ପିଏନ୍ଡିଟି ଆଇନକେ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ତଦାରଖ କମିଟି ଜରିଏ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କର ନିୟମିତ ଯାଞ୍ଚ କରିବା ଲାଗି ପରାମର୍ଶ ଦିଆଯାଇଛି। এছেনের আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারবে রাতে ৭:০২ থি জুহার।